ନମସ୍କାର, ମୁଁ ଗାୟତ୍ରୀ ରାଉତ, ୱାର୍ଡ ନମ୍ବର 5 ରୁ କହୁଛି। ମୋର ଅନୁରୋଧ ଏହା କି ସମୟ ଗଡିଆ ଦୁର୍ଗା ସାହି ଖଣି ଭିତରେ 10 ଘର ପାଣି ଘେରରେ ଅଛନ୍ତି, କାରଣ କାଲି ଲଗାଣ ବର୍ଷା ହେଉଥିଲା। ସେହି ଜାଗାଟି ତଳୁଆ ଅଞ୍ଚଳରେ ଅବସ୍ଥାନ କରୁଛି। ଯଦି BMC ଦ୍ୱାରା ପାଣି କ୍ଲିନିଂ ହେଇପାରିବ ତେବେ ଉକ୍ତ 10 ପରିବାର ଉପକୃତ ହେବେ।